ସୈନ୍ୟମାନେ ଅନ୍ୟ ବନ୍ଧୀମାନଙ୍କ ସହ ପାଓଲଙ୍କୁ ରୋମ୍ ନଗରକୁ ନେଇଗଲେ। ସେମାନେ ସମୁଦ୍ର ମଧ୍ୟ ଦେଇ ଜାହାଜରେ ଯାତ୍ରା କଲେ। ଜାହାଜ ଭୟଙ୍କର ଝଡ଼ ତୋଫାନର ସମ୍ମୁଖୀନ ହେଲା। ସମସ୍ତେ ଭାବିଲେ ସେମାନେ ମରିଯିବେ। ଜଣେ ସ୍ୱର୍ଗଦୂତ ପାଓଲଙ୍କୁ କହିଲେ, ଭୟ କର ନାହିଁ, ତୁମ୍ଭେ ସମ୍ରାଟଙ୍କ ସମ୍ମୁଖରେ ଛିଡ଼ା ହେବାକୁ ହେବ। ତୁମ୍ଭ ସହ ଯାତ୍ରୀ ସମସ୍ତଙ୍କୁ ଈଶ୍ୱର ରକ୍ଷା କରିବେ। ଜାହାଜ ଗୋଟିଏ ଦ୍ୱୀପ ନିକଟକୁ ପହଞ୍ଚିଲା, କିନ୍ତୁ ସମୁଦ୍ର ତରଙ୍ଗରେ ଜାହାଜ ଭାଙ୍ଗିବାକୁ ଲାଗିଲା। ତେଣୁ ସମସ୍ତ ଲୋକ ସମୁଦ୍ରରେ ଡେଇଁ ପଡ଼ିଲେ, କିନ୍ତୁ ସମସ୍ତଙ୍କୁ ସୁରକ୍ଷିତ ହୋଇ ସ୍ଥଳଭୂମିରେ ପହଞ୍ଚିଲେ। ପାଓଲଙ୍କ ପାଇଁ ଈଶ୍ୱରଙ୍କର ଗୋଟିଏ ଉଦ୍ଦେଶ୍ୟ ଥିଲା, ଏଣୁ ତାଙ୍କ ପ୍ରତି କୌଣସି ଆଘାତ ହେବାକୁ ଦେଲେ ନାହିଁ।